ଶୁଣ, ଟିକେ ଉଠିବ ଶୁଭୁଜି, ମୋର ଅଫିସରେ ଗୋଟେ ସ୍କ୍ରିପ୍ଟ ରିଡିଂ ଅଛି, ତମେ ଉଠିକି ମୋ ପାଇଁ ଟିକେ ବ୍ରେକଫାଷ୍ଟ କରିଦେବ।
ତମେ କ'ଣ ମୋତେ ବାହା ହେଇକି ଏଇଥିପାଇଁ ଆଣିଥିଲ କି ମୁଁ ତମକୁ ରୋଷେଇ କରି ଖାଇବାକୁ ଦେବି? ମୁଁ କିଛି କରିପାରିବିନି, ମୋ ମୁଣ୍ଡ ବହୁତ ଜୋରସେ ବିନ୍ଧୁଛି। ଯଦି ତମର ଇଚ୍ଛା ହଉଛି ତମେ ନିଜେ ରୋଷେଇ କରି ଖାଇକି ଯାଅ, ମୋତେ ଶୋଇବାକୁ ଦିଅ।
ଲୁହରେ ମୁଁ ଆଜି ଲେଖୁଛି ମୋ ସେ ଠିକଣା, ଓ ପ୍ରତାରଣାର ସହରେ ହେଲି ବାଟ ବଣା। ଲୁହରେ ମୁଁ ଆଜି ଲେଖୁଛି ମୋ ସେ ଠିକଣା।
ହଁ ଶୁଣ, ବାବା ମାମା ଗାଁରୁ ଆସୁଛନ୍ତି, ତମେ ତାଙ୍କ ପାଇଁ ଟିକେ ରୋଷେଇ କରି ରଖିଦେଇଥିବ ଘରେ।
ସାଥିରେ କୁହୁଳୁଛି ବିରହର ମୁକ ସାକ୍ଷୀ, କେମିତି ସହଜେ ଯିବ ଲିବି, ଏମିତି କଷ୍ଟ ମଲେ ବି ହବନି, ଦେଲୁ କି ଯନ୍ତ୍ରଣା। ପ୍ରତାରଣାର ସହରେ ହେଲି ବଟ ବଣା। ଲୁହରେ ମୁଁ ଆଜି ଲେଖୁଛି ସେ ଠିକଣା, ଓ ପ୍ରତାରଣାର ସହରେ ହେଲି ବଟ ବଣା। ଲୁହରେ ମୁଁ ଆଜି ଲେଖୁଛି ମୋ ସେ ଠିକଣା। ପ୍ରେମିକଟି ହାରି ଯାଏ ଯେବେ ନିଜେ ବୁଝି ଯାଏ, ଯାହାକୁ ଭାବିଲା ସବୁ କିଛି ତା ପାଇଁ ସେ କିଛି ନୁହେଁ। ବିଶ୍ୱାସର ମୂଲ ପାଇଗଲି ଆଜି କରି ତୋତେ ଆପଣା,
ଜାଣିଛୁ ମଣିଷ ଯେତେବେଳେ ସବୁଠୁ ଅଧିକ ଖୁସିରେ ଥାଏ ଆମ ହାତର ସବୁ ଆଙ୍ଗୁଠି ମିଶି ତା ପାଇଁ ତାଳି ମାରନ୍ତି। ଆଉ ମଣିଷ ଯେତେବେଳେ ଦୁଃଖରେ ଥାଏ ହାତର ଗୋଟିଏ ଆଙ୍ଗୁଠି ହିଁ ଆସିଥାଏ ତା ଆଖିର ଲୁହ ପୋଛିବାକୁ। ମଣିଷର ଦୁଃଖ ଟାଇମ୍ରେ ହାତର ଆଙ୍ଗୁଠି ଯେତେବେଳେ ସାଥ ଦେଉନି, ଆଉ ତୁ ତ ସ୍ତ୍ରୀ, ଆକ୍ଚୁଆଲି ଭୁଲ ତୋର ନଥିଲା, ଭୁଲ ମୋର। ତୁ ଥରେ ବିଶ୍ୱାସ ଭାଙ୍ଗିଥିଲୁ, ମୁଁ ପୁଣି ଥରେ ବିଶ୍ୱାସ କଲି, ଆଉ ଏଥର ବି ଜୀବନ ସାରା ମୁଁ ଗୋଟିଏ ହିଁ ଭୁଲ କରୁଥିଲି। ଧୂଳି ତ ଆଇନାରେ ଲାଗିଥିଲା, ଆଉ ମୁଁ ମୋ ଚେହେରା ପୋଛୁଥିଲି। ତୁ ତାକୁ ଭଲ ପାଉଛୁ?
ମୋ କଥା ଟିକେ ଶୁଣ,
ଜମା ଅଭିନୟ କରନି, ଯେତିକି ପଚାରୁଛୁ ସେତିକି କହ, ତୁ ତାକୁ ଭଲ ପାଉଛୁ କି? ହଁ ନା, ଜୋରେ କହ। ହଁ, ତୁ ତାକୁ ଭଲ ପାଉଛୁ? ହଁ, ଜାଣିଥିଲି। ଡିଭୋର୍ସ ପେପର ସାଙ୍ଗରେ ନେଇକି ଆସିଛି, ସାଇନ୍ କର।
ଦେଖ,
ସାଇନ୍ କର, ଜମା ଅଭିନୟ କର ନା, କର କର କର, କରୁନୁ, ସାଇନ୍ କର। ଭେରି ଗୁଡ୍। ବର୍ତ୍ତମାନ କିଛି ସମୟ ମୁଁ ଟିକେ ତୋ ନୂଆ ପ୍ରେମିକ ସହିତ ଟିକେ କଥା ହେବାକୁ ଚାହୁଁଛି, ସେତିକି ସମୟ ତୁ ବେଡ୍ରୁମ୍କୁ ଯା, ଯା ଭିତରକୁ ଯା। ତମେ ତମେ ତାହେଲେ ଭଲ ପାଉଛ ନାଇଁ? ହଁ, ଠିକ୍ ଅଛି। ଆଜି ପରଠୁ ମୁଁ ତମକୁ କେବେ ବି ଡିଷ୍ଟର୍ବ କରିବିନି, କେବେ ବି କ୍ୱେଶ୍ଚିନ୍ କରିବିନି, କିନ୍ତୁ ବର୍ତ୍ତମାନ ଓନ୍ଲି ଫର୍ 5 ମିନିଟ୍ସ, 5 ମିନିଟ୍ ମୁଁ ମୋ ସ୍ତ୍ରୀ ସହିତ ଏକୁଟିଆରେ କିଛି ସମୟ ବିତେଇବାକୁ ଚାହୁଁଛି। ଏକ ସ୍ତ୍ରୀକୁ ତମେ ପ୍ରେମିକା ରୂପରେ ପାଇ ତମକୁ ଅଶେଷ ଅଶେଷ ଅଭିନନ୍ଦନ, ଆଉ ତମକୁ ବି।
ପ୍ରତାରଣାର ସହରେ ହେଲି ବାଟ ବଣ, ଲୁହରେ ମୁଁ ଆଜି ଲେଖୁଛି ମୋ ଶେଷ ଠିକଣା। ଠିକଣା।